ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଅଗ୍ନିବୀର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ବିରୋଧୀ ପକ୍ଷରୁ ସଂସଦରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରାଯାଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଉତ୍ତରପ୍ରଦେଶର ହାଥ୍ରସ୍ ଜିଲ୍ଲାରେ ଦଳାଚକଟା ଘଟଣାରେ 116 ଜଣଙ୍କ ମୃତ୍ୟୁ. ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ. କାଜାକସ୍ତାନ ଗସ୍ତରେ ଯାଇ ଅସ୍ଥାନାଠାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର. ଆସାମ ବନ୍ୟାରେ 11 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ. ଏବଂ ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ମିଳିତ ବର୍ଗରେ ଭାରତର ରୋହନ ବୋପନ୍ନା ଆଜି ଖେଳିବେ ପ୍ରଥମ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅଗ୍ନିବୀର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ଗୃହକୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ଗାନ୍ଧି ଦୁର୍ନୀତି ମାମଲାରେ ଜାମିନରେ ଅଛନ୍ତି ଏବଂ ଓବିସି ସମ୍ପ୍ରଦାୟକୁ ଅପମାନିତ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି. କେତେକ ମାନହାନୀ ମକଦ୍ଦମା ଏବେ ମଧ୍ୟ କଂଗ୍ରେସର ନେତାଙ୍କ ବିରୁଦ୍ଧରେ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି. ସମ୍ଭିଧାନ ଏବଂ ସଂରକ୍ଷଣ ନେଇ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ଲୋକଙ୍କ ପାଖରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି. ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ କଂଗ୍ରେସ ଦଳର ଅପପ୍ରଚାରକୁ ସେ ସମାଲୋଚନା କରିଥିଲେ. ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ସାଧାରଣ ଜନତା ଏନ୍ଡିଏ ମେଣ୍ଟକୁ ସମର୍ଥନ କରିଛନ୍ତି ବୋଲି ସେ କହିଥିଲେ. ତାଙ୍କ ସରକାର ସମସ୍ତଙ୍କ ପାଇଁ ସମାନ ନ୍ୟାୟ ନୀତିକୁ ଗୁରୁତ୍ୱ ଦେଉଛି. ସାଧାରଣ ନିର୍ବାଚନରେ ଜନସାଧାରଣ ନିଜର ପରିପକ୍ୱତା ଏବଂ ବୃଦ୍ଧି ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି. ଲୋକସଭା ସହ 4 ରାଜ୍ୟର ବିଧାନସଭା ପାଇଁ ହୋଇଥିବା ଏକକାଳୀନ ନିର୍ବାଚନରେ ଏନ୍ଡିଏ ମେଣ୍ଟକୁ ସଫଳତା ମିଳିବା ଏହାର ଉଦାହରଣ ବୋଲି ସେ କହିଛନ୍ତି. ଉତ୍ତରପ୍ରଦେଶର ହାଥ୍ରସ୍ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ. ସେ କହିଥିଲେ କେନ୍ଦ୍ର ସରକାରଙ୍କ ତରଫରୁ ଏଥିପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ. ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିଥିଲେ. ବାଚସ୍କତି ଓମ୍ ବିର୍ଲା ବିରୋଧୀଙ୍କ ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ବିରୋଧୀ ସଦସ୍ୟଙ୍କ ଅଶାଳୀନ ଆଚରଣ ଆଧାରରେ ଗୃହରେ ଏକ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ. ଏହାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମର୍ଥନ କରିଥିଲେ, ତେବେ ଧ୍ୱନିମତରେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ରାଜ୍ୟସଭାରେ ମଧ୍ୟ ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି। ଆଲୋଚନାରେ ଅଂଶଗ୍ରହଣ କରି ଆସାମ ଗଣପରିଷଦର ସଦସ୍ୟ ବୀରେନ୍ଦ୍ର ପ୍ରସାଦ ବୈଶ୍ୟ ଆସାମର 6 ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜାତିର ଅନ୍ତର୍ଭୁକ୍ତ କରିବା ସଂକ୍ରାନ୍ତ ପ୍ରସଙ୍ଗ ଉଠାଇଥିଲେ। ବିଜେପି ସଦସ୍ୟ ଅଶୋକ ରା ଚୌହାନ ପ୍ରଶ୍ନପତ୍ର ପ୍ରଘଟ ନେଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ରାଜ୍ୟସଭା ନେତା ବିଜେପିର ଜେପି ନଡ୍ଡା କହିଥିଲେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସରକାରଙ୍କ କାର୍ଯ୍ୟଦକ୍ଷତା ପ୍ରତିଫଳିତ ହୋଇଛି, ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥିବା ସେ କହିଛନ୍ତି। ରାଜ୍ୟସଭାରେ ଆଜି ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଉତ୍ତର ରଖିବେ। ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଡିକ୍ ସୋଫ୍ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦୁଇ ଦେଶ ମଧ୍ୟରେ ଅକ୍ଷୟ ଶକ୍ତି, ଜଳ ପରିଚାଳନା, କୃଷି, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ଭାଗିଦାରିତାକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଉତ୍ତରପ୍ରଦେଶର ହାଥ୍ରସ୍ ଜିଲ୍ଲାରେ ଏକ ଧାର୍ମିକ ସମାବେଶରେ ଦଳାଚକଟା ଯୋଗୁଁ 116 ଜଣଙ୍କର ମୃତ୍ୟୁ ହୋଇଛି। ସିକନ୍ଦର ରାଓ ତହସିଲ ଅନ୍ତର୍ଗତ ଫୁଲରାଇ ଗ୍ରାମର ଭୋଲେବାବାଙ୍କ ସତ୍ସଙ୍ଗରେ ଗତକାଲି ଏହି ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ଭୋଲେବାବାଙ୍କ ଦର୍ଶନ କରିବାକୁ ଚେଷ୍ଟା କରିବାରୁ ଏହି ଅଘଟଣ ଘଟିଥିଲା। ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂହ କହିଛନ୍ତି ଏପର୍ଯ୍ୟନ୍ତ 72 ମୃତଦେହକୁ ଚିହ୍ନଟ କରାଯାଇପାରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଗ୍ରା ଜୋନ୍ର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। 24 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଟିକୁ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୃଥକ୍ ପୃଥକ୍ ବାର୍ତ୍ତାରେ ସେମାନେ ଏହି ଘଟଣାରେ ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଆହତଙ୍କର ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୃତକଙ୍କ ପରିବାର ଏବଂ ଆହତଙ୍କ ଲାଗି ସମ ପରିମାଣର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କାଜାକସ୍ତାନ ଗସ୍ତରେ ଯାଇ ଗତକାଲି ଅସ୍ଥାନାରେ ପହଞ୍ଚିଛନ୍ତି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ଶିଖର ସମ୍ମିଳନୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧିତ୍ୱ ସହ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଏହି ସମ୍ମିଳନୀ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। କାଜାକସ୍ତାନର ଉପବୈଦେଶିକ ମନ୍ତ୍ରୀ ଅଲିବେକ୍ ବାକାୟଭ୍ ଶ୍ରୀ ଜୟଶଙ୍କରଙ୍କୁ ସ୍ୱାଗତ କରିଥିଲେ। କାଜାକସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମୁରାତ ନରଟୁଲ୍ଙ୍କ ସହ ଗତକାଲି ସାକ୍ଷାତ ଆଲୋଚନା କରିଥିଲେ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏହି ଦୁଇ ନେତାଙ୍କ ଆଲୋଚନାରେ ସ୍ଥାନ ପାଇଥିଲା। ଆଞ୍ଚଳିକ ଏବଂ ବୈଷୟିକ ପରିସ୍ଥିତି ନେଇ ଦୁଇ ନେତା ମତ ବିନିମୟ କରିଥିଲେ। ଏସ୍ସିଓ ବୈଠକରେ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ଆସାମରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। 28 ଜିଲ୍ଲାରେ 11 ଲକ୍ଷରୁ ଅଧିକ ଲୋକ ବନ୍ୟାଜନିତ ପରିସ୍ଥିତି ନେଇ ପ୍ରଭାବିତ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ତିନିସୁକିଆ ଏବଂ ଧେମାଜିରେ ଆଉ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶ୍ୱନାଥରେ ଜଣେ ନିଖୋଜ ଥିବା ଜଣାପଡ଼ିଛି। 2,208 ଗାଁର 42,000 ହେକ୍ଟରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମନ୍ତ୍ରୀ ଏବଂ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଗତକାଲି ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଗୋଲଘାଟ ଜିଲ୍ଲା ପରିଦର୍ଶନ କରିଥିଲେ। ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥା ବ୍ୟାପକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। 140 ରିଲିଫ୍ କ୍ୟାମ୍ପ ଏବଂ 368 ରିଲିଫ୍ ବଣ୍ଟନ କେନ୍ଦ୍ର ଖୋଲାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଦଳକୁ ମୁତୟନ କରାଯାଇଛି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 5 ଜଣ ମାଓବାଦୀ ନିହତ ହୋଇଛନ୍ତି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରଭାତ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କେହକାମେଟା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଡିଆର୍ଜି, ଏସ୍ଟିଏଫ୍, ବିଏସ୍ଏଫ୍ ଏବଂ ଆଇଟିବିପିର ମିଳିତ ବାହିନୀ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ମହାରାଷ୍ଟ୍ର ସୀମାବର୍ତ୍ତୀ ଜଙ୍ଗଲରେ ମାଓବାଦୀଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା। ସୁରକ୍ଷା ବାହିନୀର ପାଲଟା ଜବାବରେ 5 ଜଣ ମାଓବାଦୀ ନିହତ ହୋଇଥିଲେ। ଅନ୍ୟପକ୍ଷରେ ସୁକୁମା ଜିଲ୍ଲାର ବିଭିନ୍ନ ସ୍ଥାନରୁ 9 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ସୁକୁମା ଜିଲ୍ଲାରେ ଜଣେ ମହିଳାଙ୍କ ସମେତ 2 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ଉପରେ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପବିତ୍ର ଅମରନାଥ ଦର୍ଶନ ପାଇଁ ଆଜି ସକାଳୁ 5,725 ଜଣ ତୀର୍ଥଯାତ୍ରୀ ଜମ୍ମୁସ୍ଥିତ ଭଗବତୀନଗର ଯାତ୍ରୀନିବାସ ମୂଳ କ୍ୟାମ୍ପକୁ ଯାତ୍ରା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ 4,481 ଜଣ ପୁରୁଷ, 1,034 ଜଣ ମହିଳା, 25 ଜଣ ଶିଶୁ ଅଛନ୍ତି। ଏହି ଯାତ୍ରୀଙ୍କ ମଧ୍ୟରୁ 2,514 ଜଣ ତୀର୍ଥଯାତ୍ରୀ ବାଲତାଲ ପଥ ଦେଇ ଏବଂ 3,211 ଜଣ ପେହେଲଗାଓଁ ପଥ ଦେଇ ଗୁମ୍ଫା ଅଭିମୁଖେ ଯାତ୍ରା କରୁଛନ୍ତି। ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତାରେ ଭାରତର ରୋହନ ବୋପାନ୍ନା ଏବଂ ତାଙ୍କର ଅଷ୍ଟ୍ରେଲୀୟ ଯୋଡ଼ି ମାଥ୍ୟୁ ଏବ୍ଡେନ୍ ଆଜି ସନ୍ଧ୍ୟାରେ ମିଳିତ ପୁରୁଷ ବର୍ଗରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବେ। ଏହି ପ୍ରତିଯୋଗିତାରେ ଭାରତ ଅଷ୍ଟ୍ରେଲୀୟ ଯୋଡ଼ିକୁ ଦ୍ୱିତୀୟ ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଭାରତର ଅନ୍ୟତମ ଖେଳାଳି ସୁମିତ୍ ନାଗଲ ମିଳିତ ପୁରୁଷ ବର୍ଗରେ ତାଙ୍କର ସାଥୀ ଖେଳାଳି ସର୍ବିଆର ଦୁଆନ୍ ଲୋଜୋଭିକ୍ ଆଜି ମଧ୍ୟ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବେ। ପୁରୁଷ ସିଙ୍ଗଲ୍ସ ପ୍ରତିଯୋଗିତାରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଖେଳାଳି ନୋଭାକ୍ ଜୋକୋଭିକ୍ ତାଙ୍କର ପ୍ରଥମ ମ୍ୟାଚ୍ ଜିତି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ବର୍ଗରେ ଚେକ୍ ରିପବ୍ଲିକ୍ର ମାର୍କେଟା ଭନ୍ଦ୍ରୌସୋଭା ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅଗ୍ନିବୀର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ବିରୋଧୀ ପକ୍ଷରୁ ସଂସଦରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରାଯାଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶର ହାଥ୍ରସ୍ ଜିଲ୍ଲାରେ ଦଳାଚକଟା ଘଟଣାରେ 116 ଜଣଙ୍କର ମୃତ୍ୟୁ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ। କାଜାକସ୍ତାନ ଗସ୍ତରେ ଯାଇ ଅସ୍ଥାନାଠାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ଆସାମ ବନ୍ୟାରେ 11 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ଏବଂ ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ମିଳିତ ବର୍ଗରେ ଭାରତର ରୋହନ ବୋପାନ୍ନା ଆଜି ଖେଳିବେ ପ୍ରଥମ ମ୍ୟାଚ୍।